ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ। ରାଜ୍ୟସ୍ତରୀୟ ଏକକ ବାତାୟନ କମିଟି ସିଙ୍ଗିଲ ୱିଣ୍ଡୋ କ୍ଲିୟରେନ୍ସ ଅଥରିଟି ବୈଠକଟି 4954 କୋଟି ଏତକା ଟଙ୍କାର 31 ଶିଳ୍ପ ପ୍ରକଳ୍ପକେ ଅନୁମୋଦନ ଦିଆଯାଇଛି। ଏହି ପ୍ରକଳ୍ପମାନଙ୍କ ଜରିଏ 24,000 ଏତକା ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ଗଲାକାଲି ମୁଖ୍ୟ ଶାସନ ସଚିବ ମୋହନ ଆଜହଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସଭା ଭବନର ସମ୍ମିଳନୀ କକ୍ଷତେ ହୋଇଥିବା ବୈଠକଟି ଅନୁମୋଦିତ ପ୍ରକଳ୍ପମାନ ପଶ୍ଚିମ ଓଡ଼ିଶାର ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୁବର୍ଣ୍ଣପୁର ଆର୍ ସୁନ୍ଦରଗଡ଼ ସହିତ ରାଜ୍ୟର 18 ଜିଲ୍ଲା ନଥାପନ ହେବା ହେତୁ ସମ୍ବଲପୁର ଆଉ ସୁବର୍ଣ୍ଣପୁର ଜିଲ୍ଲାନ ରିଲାଏନ୍ସ ବାୟୋ ଏନର୍ଜି ଆଉ କମ୍ପ୍ରେସ୍ଡ ବାୟୋଗ୍ୟାସର କାରଖାନା ହେବା। ସେନ୍ତା ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ 294 କୋଟି ଟଙ୍କା ଖଟେଇକରି 60 MW କ୍ଷମତା ସୌରଶକ୍ତି ପ୍ଲାଣ୍ଟ ସ୍ଥାପନା କରିବ ବୋଲି ଜଣାପଡ଼ିଛି। ରାଜ୍ୟ ଖଣି ଭିତ୍ତିକ ଶିଳ୍ପାନୁଷ୍ଠାନ ଲାଗି ଖଣି ସୁପରିଚାଳନା ଜରିଆ ଖଣିର ଉତ୍ପାଦନ ବଢ଼ାବାର ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଜୋର ଦେଇଛନ୍। ଇତାର ସଙ୍ଗେ ବେଆଇନ ଖଣି ଖନନ ରୋକବାରକେ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଗଲାକାଲି ଇସ୍ପାତ ଆଉ ଖଣି ବିଭାଗର କାମର ସମୀକ୍ଷା କରିକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଖଣି ରାଜସ୍ୱ ବଢ଼ାବାରକେ ପଦକ୍ଷେପ ନେବା ଲାଗି ପରାମର୍ଶ ଦେଇଛନ୍। ରାଷ୍ଟ୍ରପତି ଜନନାୟକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସଭା ଆଜି ଉପରବେଳା 4 ଭୁବନେଶ୍ୱର ଜୟଦେବ ଭବନ ହେବା। ହେଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୁଖ୍ୟ ଅତିଥି, ଆଇନ, ପୂର୍ତ୍ତ ଆଉ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସମ୍ମାନୀୟ ଅତିଥି ଆର୍ ସାହିତ୍ୟିକ ଭୁବନାନନ୍ଦ ତ୍ରିପାଠୀ ମୁଖ୍ୟ ବକ୍ତା ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟର ଜିଲ୍ଲାପାଳ ସମ୍ମିଳନୀ ଏବେ 27 আর 28 2 ଧରିକରି ହେବାରକେ ଯାଉଛି। ହେଥିଲାଗି ଗଲାକାଲି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କର ଅଧ୍ୟକ୍ଷତାରେ ରାଜ୍ୟ ସବୁ ବିଭାଗର ସଚିବମାନଙ୍କର ପ୍ରସ୍ତୁତି ବୈଠକ ହୋଇଯାଇଛି। ବୈଠକଟି ଗଲା 100 ରାଜ୍ୟ ସରକାରଙ୍କର କାମର ସଫଳତା ଆର୍ ସେଥିର ସଠିକ୍ କାର୍ଯ୍ୟକାରିତା ବାବଦେ ଆଲୋଚନା କରାଯାଇଥିଲା। ରେଙ୍ଗାଲି ଡ୍ୟାମ୍ ଲାଗି ବାସଚ୍ୟୁତ ଲୋକମାନଙ୍କୁ କ୍ଷତିପୂରଣ ଆର୍ ଜମିପଟା ଯୋଗାଇ ଦେବା ସଙ୍ଗେ ବିମଲାଗଡ଼ ରେଲ ଲାଇନ୍ ଲାଗି ଜମି ଅଧିକରଣ କାମ ଜଲ୍ଦି ସାରବାର ଉପରେ ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଜୋର ଦେଇଛନ୍। ଗଲାକାଲି ଦେବଗଡ଼ନ ରାଜସ୍ୱ ବିଭାଗର ଭିନ୍ନଭିନ୍ନ ଯୋଜନାର ଅଗ୍ରଗତି ବାବଦ ସମୀକ୍ଷା କରିକରି ଜିଲ୍ଲାର ସବୁ ସ୍କୁଲ ଆଉ କଲେଜକେ ସ୍ଥାୟୀ ଜମି ପଟା ଦେବାରକେ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଝାରସୁଡ଼ା ଆର୍ ସମ୍ବଲପୁର ଜିଲ୍ଲାର ସିମ୍ନାନ ହେବାରକେ ଥିବା କେନ୍ଦ୍ର ସରକାରଙ୍କର ନବରତ୍ନ କମ୍ପାନୀ ଏନ୍ଆଇସିଆଇଏଲ୍ର ତାପଜ ବିଦ୍ୟୁତ୍ କେନ୍ଦ୍ର ପ୍ରକଳ୍ପ ଇଲାକାଥି ସରକାରୀ ଜମିତି ରହୁଥିବା 40 ପରିବାରଙ୍କୁ ବିସ୍ଥାପନ ବାବଦ ଭର୍ଣ୍ଣା ଦେବାରକେ ନିଷ୍ପତ୍ତି ହୋଇଛି। ଗଲାକାଲି ଝାରସୁଡ଼ା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ଆର୍ପିଡିଏସ୍ସି ବୈଠକଟି ଏହି ନିଷ୍ପତ୍ତି ନିଆଯାଇଛି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି, ପୁନରୁଦ୍ଧାର ଆର୍ ସଂରକ୍ଷଣ କାମ ଜଲ୍ଦି ମୂଲ କରବାରକେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଇଏସ୍ଆଇକେ ଅନୁରୋଧ କରିଛନ୍। ଡକ୍ଟର ପାଢ଼ୀ ଗଲାକାଲି ନୂଆଦିଲ୍ଲୀନ ଇଏସ୍ଆଇ ମହାନିର୍ଦ୍ଦେଶକ ଡକ୍ଟର ଯଦୁବୀର ସିଂ ରାଓ୍ୱତଙ୍କୁ ଭେଟିକରି ଏ ବାବଦେ ଆଲୋଚନା କରିଥିଲେ। ଦେବଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ତରଫ ଗଲାକାଲି ସାଂସ୍କୃତିକ କେନ୍ଦ୍ରଠାରେ ନାକରା ସମାଜସେବୀ ଭାଗବତ ପ୍ରସାଦ ନନ୍ଦଙ୍କର 4 ପୁଣ୍ୟତିଥି ଅନୁଷ୍ଠିତ ହୋଇଯାଇଛି। ଏଥି ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ ଦେଇକରି ସ୍ୱର୍ଗତ ନନ୍ଦଙ୍କର ଜୀବନ ଦର୍ଶନ ସମକୁ ସମାଜସେବା ଲାଗି ତହକଉଥିଲା ବୋଲି କହିଥିଲେ। କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଲଙ୍କେଶ୍ୱରୀ ଦେବୀଙ୍କର ଖଣାବସା ପରଫ ହୋଇଯାଇଛି। ଗଲାକାଲି ଉପରବେଳା ବୀରବାଦ୍ୟ ଘୁମରା ଆଉ ଘଣ୍ଟ ସଙ୍ଗ ସାଙ୍ଗେ ମା'ଙ୍କର ପାଟଖଣ୍ଡାକେ ମାର୍ଜନା ଉତରୁ ଗୋଟିଏ ପଟୁଆର୍ଥୀ ମନ୍ଦିରକେ ନିଆଯାଇଥିଲା। ଏଥି ହଜାର ହଜାର ଭକତ ସାମିଲ ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ 29 ରବିବାର ଦିନ ସକାଳର 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକ ସାଙ୍ଗେ ବିଚାର ବିନିମୟ କରିବେ। ଏଇଟା ତାଙ୍କର 114 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏବେ 27 ତକ ମହାଲିଆ ଫୋନ୍ ନମ୍ଘର 1800-1178-00 ଡାଏଲ କରିକି ଲୋକେ ସେମାନଙ୍କର ସନ୍ଦେଶ ହିନ୍ଦୀ ଆର୍ ଇଂରାଜୀ ପଠାଇ ପାରିବେ। ଇତାର ଛଡ଼ା 1922 ଫୋନ୍ ନମ୍ଘରଟି ମିସ୍ଡ କଲ୍ କରିକି ଏସ୍ଏମ୍ଏସ୍ ଜରିଏ ମିଳିପାରୁଥିବା ଲିଙ୍କ୍ ଥିବିଲ୍ ସନ୍ଦେଶ ଦେଇପାରିବେ। ଦେଶରେ ସ୍ୱଭାବ ସ୍ୱଚ୍ଛତା ସଂସ୍କାର ସ୍ୱଚ୍ଛତା ଅଭିଯାନକେ ବନେ ସଫଳତା ମିଳୁଛି। ଅଭିଯାନ ମୂଲ ହେବାର ହପ୍ତେ ଭିତରେ ଧାରିଜ 25 ଜାଗାମାନଙ୍କୁ ସ୍ୱଚ୍ଛ ସ୍ଥାନ କରିକି ସୌନ୍ଦର୍ଯ୍ୟକରଣ କରାଯାଇଛି। ସାରା ଦେଶ ଏହି ଅଭିଯାନଟି 15 ଲକ୍ଷରୁ ଏତକା କାର୍ଯ୍ୟକ୍ରମ ହେଉଛି। ଏହି ଅଭିଯାନ ଏବେ ମାସର 2 ତକ ଚାଲବା। ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ରାଜ୍ୟର ବଡ଼ଭାଗୀ ଇଲାକାନ ପାଗ ମେଘୁଆ ରହିବାର ସଙ୍ଗେ ଖୁବ୍ ଜାଗନ ବର୍ଷା ହେଉଛି। ଏହି ସ୍ଥିତି ଆହୁରି 2-3 ତକ ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ କୁହାଯାଇଛି। ସୂଚନା ଅନୁସାରେ ଆଜି ପଶ୍ଚିମ ଓଡ଼ିଶାର ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାର ବନ୍ୟା ବର୍ଷା ହେବାର ଆକଳନ କରାଯାଇଛି। ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।